ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भगवद्गीता सप्तमध्याय श्लोक 8 ज्ञान विज्ञान कृतात्मा ज्ञान आहुत ज्ञान विज्ञान अनुभूत ज्ञान तृप्त तृप्त आत्मा जीव कूटस्थ दिव्य स्तर अवस्थित विजितेन्द्रिय इंद्रियमान को संयत कर अर्थात आत्मानुभूति लाभ करवा निमित्त उपयुक्त इति एहिपरि उच्यते कहाजाए जोगी जोगी सम समभावापन्न लोष्ट्र रेखा अस्म अतर कांचन सुना श्लोकर अनुवाद सुषमा देशभक्ति वेदांत स्वयं प्रभुपाद महाराज नारायण ग्रजरे सुषमा गौरवंद स्वयं महाराज ओडिया रे जेतेबेले व्यक्ति तार आहुत ज्ञान तथा अनुभूत ज्ञान बल रे संपूर्ण रूपे आत्मसंतोष लाभ करे सेतेबेले ताकू आत्मज्ञानी अर्थात आत्मज्ञान बा आत्मानुभूति रु लब्ध ज्ञान रे स्थिर होइतवा व्यक्ति एवं जोगी बोली कहा जाए। ए प्रकार व्यक्ति सर्वदा दिव्य स्तर रे थांति एवं आत्मजीत बा संयत इंद्रिय होइथांति से टेका पत्थर और सुना सब पदार्थ को समान दृष्टि रे देखंती भागवत रे कहते भगवत अनुभूति ना पुस्तक ज्ञान बा पोथीगत विद्यार कि आवश्यकता अच्छी यार निम्न प्रमाण देख अथवा श्रीकृष्ण नामादि नाम भवे ग्राह्यमेन्द्रिय शिवनुके ही जीवादो स्वयं स्फुति अभाव अर्थात कही जड़ेन्द्रिय अर्थात भौतिक दोष दुष्ट इंद्रिय मान साधर भगवान श्रीकृष्ण नाम रूप गुण और लीलादीर दिव्य भाव को बुझीपारे ना जितेबले व्यक्ति भगवान दिव्य सेवार निजुक्त हो विशुद्ध हो जाए दिव्य भावपन्न हो जाए से भगवान दिव्य नाम रूप गुण और लीला ता समक्ष उद्भासित हो उठे वक्र श्याम सुंदर एक भगवद गीता कृष्ण चेतना विज्ञान अटे केवल भौतिक पांडित्य लाभ करी कहीं कृष्ण चेतनशील हो पारे ना जे भाग्यवान से भगवान का एक शुद्ध भक्त संग लाभ करे शुद्ध भक्त सर्वदा शुद्ध चेतना थाए कृष्ण कृपारु एक कृष्ण चेतनशील व्यक्ति अनुभूत ज्ञान लाभ करता है सर्वदा भगवान को दिव्य सेवार निजुक्त हो एक दिव्य आत्मसंतोष लाभ करता है तद्वारा से भगवान को कृपा लाभ करता है भगवान को कृपा ही ताधे ज्ञान स्मरण करे स्फुरण करे अनुभूति सिद्ध ज्ञान लाभ करी व्यक्ति विशुद्ध हो जाए आत्मानुभूति लब्ध ज्ञान लाभ करी व्यक्ति निजरा विश्वास बा धारणा रे दृढ़ रही पारे किंतु केवल भौतिक ज्ञान लाभ करी से प्रकार स्थिरता लाभ करी पारिबा नाही भौतिक ज्ञान प्रत्यक्ष भाव रे परस्पर विरुद्ध सिद्धांत परिपूर्ण व्यक्ति ये ज्ञान लाभ करी खूब सहज भ्रमित हुए આત્મજ્ઞાની બા આત્મતત્વથી પ્રકૃતિ આત્મજીત અટે, કારણ છે કૃષ્ણકર પાદપદ્મરે સંપૂર્ણ રૂપે આત્મસમર્પણ કરી. ସେ ଦିବ୍ୟ ସ୍ତରରେ ଅବସ୍ଥିତ, କାରଣ ଭୌତିକ ଜ୍ଞାନ ବା ପାଣ୍ଡିତ୍ୟରେ ତାହାର କିଛି ଆବଶ୍ୟକତା ନଥାଏ. ଭୌତିକ ଜ୍ଞାନ ବା ପାଣ୍ଡିତ୍ୟ ଏବଂ ମାନସିକ କଳ୍ପନା ବା ମନନ ବା ତଥାଗତ ଦର୍ଶନ ଅନ୍ୟମାନ ପକ୍ଷରେ ସ୍ୱର୍ଣ୍ଣ ପରି ଲୋଭନୀୟ ହୋଇପାରେ, କିନ୍ତୁ ଏକ ଆତ୍ମଜ୍ଞାନୀ ପକ୍ଷରେ ଏହା ବାଲିଗରଡ଼ା ବା ପ୍ରସ୍ତରଖଣ୍ଡ ଠାରୁ ଅଧିକ କିଛି ନୁହେଁ. ନମଃ ବିଷ୍ଣୁପାଦାୟ କୃଷ୍ଣ ପୃଷ୍ଠାୟ ଯେତେବେଳେ ଶ୍ରୀମନ୍ତେ ଭକ୍ତି ସର୍ବଦାନ୍ତ ସ୍ୱାମୀ ନାମିନି ନମଃ ସଦ୍ଭକ୍ତ ମଣୈ ମଣିପୁର ଭବାୟ ପ୍ରଭୁପାଦ ସଦ୍ଭାମ ପ୍ରଚାର ନିରତାୟ ହରି କୃଷ୍ଣ. ଆମେ ଗତକାଲି ଯେଉଁ ଶ୍ଳୋକଟି ଆଲୋଚନା କରିଥିଲେ, ତିନୋଟି ଶ୍ଳୋକରେ ସେ କଥା କୁହାଯାଉଛି ଯେ ଯେଉଁମାନଙ୍କର ଯୋଗରେ ରହିଛନ୍ତି ଆଗ୍ରହ ହୋଇଛନ୍ତି ତାଙ୍କର କ'ଣ ଯୋଗ୍ୟତା ବା ତାଙ୍କର ରକ୍ଷଣ. ତିନୋଟି ଶ୍ଳୋକ ସେଟା କହିଲି, ଗତକାଲି ଗୋଟେ ଶ୍ଳୋକ କୁହାଯାଇଥିଲା, ଆଜି ଦ୍ୱିତୀୟ ଶ୍ଳୋକ ଆମେ ଆଲୋଚନା କରିବା. ତେଣୁ ଏଇ ଦ୍ୱିତୀୟ ଶ୍ଳୋକରେ କହୁଛନ୍ତି ଜ୍ଞାନ ବିଜ୍ଞାନ ତୃତୀୟାତ୍ମା. ଏଥିରେ ଆଠ ନମ୍ବର ଶ୍ଳୋକରେ ଏଠି ଜ୍ଞାନ ଆଉ ବିଜ୍ଞାନ ଭିତରେ କ'ଣ ତଫାତ୍ ରହିଛି, ଉପାଦ କହିଛନ୍ତି ଆହୁତ ଜ୍ଞାନ ଏବଂ କ'ଣ କହିଲେ ଆହୁତ ଜ୍ଞାନ ଏବଂ ଓଡ଼ିଆରେ ଏଇଟା ଆମର ଗୌରବନ୍ଦ ସିଂ ମହାରାଜ ତାକୁ ଅନୁବାଦ କରିଛନ୍ତି. ଆଉ ଗୋଟେ ହେଉଛି ଅନୁଭୂତ ଜ୍ଞାନ. ତେଣୁ ଇଂରାଜୀରେ କ'ଣ ଲେଖିଛନ୍ତି ସେଇଟା ଦେଖିବାକୁ ପଡ଼ିବ. ତେଣୁ ଆମର ସୁଦର୍ଶନ କହୁଛନ୍ତି ଜ୍ଞାନ କହିଲେ ଉପଦେଶ ପ୍ରାପ୍ତ ଜ୍ଞାନ ଔପଦେଶିକ. ଆମେ ବିଭିନ୍ନ ଲୋକ ଉପଦେଶ ଦେଉଛନ୍ତି, ସେଥିରୁ ଆମେ କିଛି ଜ୍ଞାନ ପ୍ରାପ୍ତ ହେଉଛେ, ସେଇଟା ହେଉଛି ଜ୍ଞାନ କୁହାଯାଉଛି. ବିଜ୍ଞାନ କହିଲେ ଅପରୋକ୍ଷ ଅନୁଭବ, ଅନୁଭବ ନିଜର ସେଇଟା ଅନୁଭବ ଆସିବ ଅପରୋକ୍ଷ. ଅପରୋକ୍ଷ କହିଲେ ସିଧା, ପରୋକ୍ଷ ନୁହଁ ଅପରୋକ୍ଷ, ସିଧା ସେ ଅନୁଭବଟା ଆସିବ ରିଅଲାଇଜେସନ୍ ଯାକ କୁହାଯାଏ, ସେଇଟା ହେଉଛି ବିଜ୍ଞାନ ବୋଲି କହୁଛନ୍ତି ସିଦ୍ଧସ୍ୱାମୀ କହୁଛନ୍ତି. ତେଣୁ ଏଇ ଜ୍ଞାନ ଏବଂ ବିଜ୍ଞାନ ଗୋଟିକରେ ଜଣେ ତୃପ୍ତ ହୋଇପାରିବ ନାହିଁ, ଯେତେ ଜ୍ଞାନ ପ୍ରାପ୍ତ ହେଲେ ମଧ୍ୟ ସେ ଶେଷ ହେବ ନାହିଁ, ଜ୍ଞାନର ଶେଷ ନାହିଁ ଜ୍ଞାନ. କିନ୍ତୁ ସାଧାରଣତଃ ଯେଉଁମାନେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରି ଜ୍ଞାନ ଆହରଣ କରୁଛନ୍ତି ସେମାନେ କହିପାରିବେ ନାହିଁ ଯେ ଆମେ ଅନ୍ତିମ ଜ୍ଞାନ ପ୍ରାପ୍ତ ହୋଇଗଲେ ଆଉ ରିସର୍ଚ୍ଚ ଦରକାର ନାହିଁ. ଯେତେ ଦିନ ପର୍ଯ୍ୟନ୍ତ ଭୌତିକ ଜଗତ ଅଛି ସେତେ ଦିନ ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ଗବେଷଣା ଚାଲିବ, କାରଣ ସେମାନେ ଏଇ ଚେଷ୍ଟା କରିକି ଏଇ ଜ୍ଞାନଟାକୁ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ଜ୍ଞାନ ରିସର୍ଚ୍ଚ କରି କିଛି ପ୍ରାପ୍ତ ହେଉଛନ୍ତି ଜ୍ଞାନ. କିନ୍ତୁ ଦୁଇଟି ପ୍ରକାର ଜ୍ଞାନ ପ୍ରାପ୍ତ ହେବାର ଦୁଇଟି ଉପାୟ ରହିଛି, ଗୋଟେ ହେଉଛି ଆରୋହ ମାର୍ଗ, ଗୋଟେ ହେଉଛି ଅବରୋହ ମାର୍ଗ. ଆରୋହ ମାର୍ଗରେ ବୈଜ୍ଞାନିକମାନେ ଯେଉଁ ଜ୍ଞାନ ପାଇଁ ସବୁ ରିସର୍ଚ୍ଚ କରୁଛନ୍ତି, ଗବେଷଣା କରୁଛନ୍ତି, ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ନୂଆ ନୂଆ ଜ୍ଞାନ ସେମାନେ ପ୍ରାପ୍ତ ହେଉଛନ୍ତି. ଏଇଭଳି ଭାବରେ ଏଇଟା ଶେଷ ହୋଇପାରିବ ନାହିଁ, କେବେ ହେଲେ କହିପାରିବ ନାହିଁ ଆମେ ଶେଷ ଅନ୍ତିମ ଜ୍ଞାନ ପ୍ରାପ୍ତ ହୋଇଗଲୁ. କିନ୍ତୁ ଆଉ ଗୋଟେ ଯେଉଁ ଉପାୟରେ ଆମେ ଜ୍ଞାନ ପ୍ରାପ୍ତ ହେଉଛେ ସେଇଟା ହେଉଛି ଅବରୋହ ପନ୍ଥା ବୋଲି କୁହାଯାଉଛି. ଗୁରୁ ଶିଷ୍ୟ ପରମ୍ପରାରେ ଆମେ ପ୍ରାପ୍ତ ହେଉଛେ, ଗୁରୁ ତାଙ୍କ ଭଗବାନ ହେଉଛନ୍ତି ଆଦି ଗୁରୁ, ଭଗବାନଙ୍କ ଠାରୁ ଏଇ ଚାରିଟି ସମ୍ପ୍ରଦାୟ ଆସିଛନ୍ତି, ସ୍ତ୍ରୀ ବ୍ରହ୍ମ ରୁଦ୍ର ସନକ. ବ୍ରହ୍ମା ଭଗବାନ ତାଙ୍କୁ ଜ୍ଞାନ ଦେଇଥିଲେ, ସେ ପରମ୍ପରା ଗଡ଼ଗଡ଼ି ଅଛି ଆମର ସେ ବ୍ରହ୍ମାଙ୍କ ପରମ୍ପରା, ବ୍ରହ୍ମ ମାଧବ ଗୌଡ଼ି ସମ୍ପ୍ରଦାୟ. ବ୍ରହ୍ମା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥିଲେ ନାରଦଙ୍କୁ ଦେଇଥିଲେ, ଏଇଭଳି ଭାବରେ କଳିଯୁଗରେ ତାର ଆଚାର୍ଯ୍ୟ ହେଉଛନ୍ତି ମାଧବାଚାର୍ଯ୍ୟ. ଏଇ ମାଧ୍ୟମରେ ଯେଉଁ ଆମେ ଅବରୋହ ପନ୍ଥାରେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ସେଇଟା ପୂର୍ଣ୍ଣ ଜ୍ଞାନ, ସବୁ କିଛି ଜ୍ଞାନ ସେଇଟା ରହିଛି, ଆଉ କିଛି ବାକି ରହିନାହିଁ ଜ୍ଞାନରେ. କାରଣ ଯିଏ ଜ୍ଞାନଦାତା ଜ୍ଞାନ ପ୍ରଦାନ ଯାହାଙ୍କ ଠାରୁ ସବୁ ଜ୍ଞାନ ଆସୁଛି ସିଏ ଜ୍ଞାନ ଦେଉଛନ୍ତି, ତେଣୁ ତାଙ୍କର ଆଉ କିଛି ବାକି ରହିବ ନାହିଁ ଜ୍ଞାନ. ସେଥିପାଇଁ ଆମର ବୈଦିକ ଶାସ୍ତ୍ରରେ ରହିଛି ବେଦାନ୍ତ. ବେଦାନ୍ତ କହିଲେ ବେଦ ଅର୍ଥ ଜ୍ଞାନ, ଜ୍ଞାନର ଅନ୍ତ, ଆମର ବୈଦିକ ଶାସ୍ତ୍ର ଜ୍ଞାନ ବେଦାନ୍ତ, ଭଗବତ ଗୀତାରେ ଯେତେବେଳେ ଭଗବାନ କହିଲେ ଇମାମ ବିଭସତି ଯୋଗମ ପ୍ରତବାନ ଅହମ ଅଭ୍ୟାମ ବିଭସ୍ୱାନ ମନରେ ପ୍ରାହ ମନୁ ରୁଖା କବି ପ୍ରବୀତ, ଏଇ ଯେଉଁ ଜ୍ଞାନ ମୁଁ ତୁମକୁ ଦେଉଛି ବର୍ତ୍ତମାନ ଅର୍ଜୁନ, ଏ ଜ୍ଞାନ ମୁଁ ପ୍ରଥମେ ଦେଇଥିଲି ସୂର୍ଯ୍ୟର ଦେବତା ବିଭସ୍ୱାନଙ୍କୁ ଦେଇଥିଲି। ପୂର୍ବତ ମହାରାଜ ତୁମର ଭାବର୍ତ୍ତ ଲେଖିଛନ୍ତି 12 କୋଟି 4 ଲକ୍ଷ ବର୍ଷ ପୂର୍ବର କଥା, କୋଟି କୋଟି ବର୍ଷ ତଳର କଥା ଏଇଟା। ତେଣୁ ବର୍ତ୍ତମାନ ମୁଁ ସେଇ ଜ୍ଞାନ ଦେଉଛି ତୁମକୁ, କହୁନାହାନ୍ତି ଭଗବାନ ଯେ ଏତେ ବର୍ଷ ତଳେ ମୁଁ ଦେଇଥିଲି ଜ୍ଞାନ, ଆ ଭିତରେ ମୋର କିଛି ନୂଆ ନୂଆ ଜ୍ଞାନ ମୁଁ ପାଇଗଲାଣି, ତେଣୁ ମୁଁ ଟିକେ ବଦଳେଇକି ଦେଉଛି। ଭଗବାନ କହିଲେ ସ୍ୱୟଂ ମାତେଜ୍ୟ, ଯେଉଁ ଜ୍ଞାନ ମୁଁ ସୂର୍ଯ୍ୟ ଦେବତା ବିଭୂଷଣ ଦେଇଥିଲି ସେଇ ଜ୍ଞାନ ମୁଁ ତୁମକୁ ଦେଉଛି। ସ୍ୱୟଂ ମାତେଜ୍ୟ ଯୋଗକୃତ ପୁରାତନ, ପୁରାତନ ଜ୍ଞାନ ମୁଁ ଦେଉଛି, ନୂତନ କିଛି ନାହିଁ ଏଥିରେ, ପୁରାତନ ଜ୍ଞାନ ଦେଉଛି। ତେଣୁ ଭଗବାନ ହେଉଛନ୍ତି ପୂର୍ଣ୍ଣ, ତାଙ୍କର ଜ୍ଞାନ ମଧ୍ୟ ପୂର୍ଣ୍ଣ। ତେଣୁ ସେଇ ପରମ୍ପରାରେ ଯଦି ଆମେ ଜ୍ଞାନରେ ପ୍ରାପ୍ତ ହେବା, ଆମେ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହୋଇଯିବା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେ ଜ୍ଞାନ ତେହମ ସବି ଜ୍ଞାନ ଇଦମ୍ ବକ୍ଷ୍ୟାମି ଅଶେଷତ ଯଜ୍ଞାନ୍ତମେ ବିଭିନ୍ନ ଜ୍ଞାନତମ ଅବଶିଷ୍ୟତେ, ମୁଁ ତୁମକୁ ଜ୍ଞାନ ବିଜ୍ଞାନଙ୍କ ସହିତ କହିବି, ଯାହାକୁ ଜାଣିଲେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ, ସବୁକି ଜ୍ଞାନ ମୁଁ ତୁମକୁ ଦେଇଦେବି। ଏବଂ 13 ଅଧ୍ୟାୟରେ ଯେତେବେଳେ ଭଗବାନ ଜ୍ଞାନ ବିଷୟରେ କହୁଛନ୍ତି, 13 ଅଧ୍ୟାୟରେ ଏ 6ଟି ବିଷୟ ରହିଛି 13 ଅଧ୍ୟାୟଟି। ଗୋଟେ ହେଉଛି ପ୍ରକୃତି, ପୁରୁଷ, କ୍ଷେତ୍ର, କ୍ଷେତ୍ରଜ୍ଞ, ଜ୍ଞାନ ଏବଂ ଜ୍ଞେୟ, ଏ 6ଟି ବିଷୟରେ ଭଗବତ ଗୀତା 13 ଅଧ୍ୟାୟରେ ଏଇଟା ହେଉଛି କ୍ଷେତ୍ର କ୍ଷେତ୍ରଙ୍କ ବିଭାଗ ଦେବ ବୋଲି କୁହାଯାଉଛି। ଏଇ 6ଟି ବିଷୟରେ ଭଗବାନ କହିଛନ୍ତି ଅର୍ଜୁନଙ୍କୁ। ତେଣୁ 13 ଅଧ୍ୟାୟ 8ରୁ 12 5 ଶ୍ଳୋକ ଯେତେବେଳେ ଭଗବାନ ଜ୍ଞାନ ବିଷୟରେ କହୁଛନ୍ତି, ସେତେବେଳେ ଅନ୍ତିମରେ କହିଲେ ଏତଦ୍ ଜ୍ଞାନ ଇତି ପ୍ରକୃତମ ଅଜ୍ଞାନ ଯଦି ଅନ୍ୟଥା, ମୁଁ ତୁମକୁ ସବୁ ଜ୍ଞାନ କହିଦେଲି, ଆଉ ଯାହା ରହିଲା ସେ ସବୁ ଅଜ୍ଞାନ। 13 ଅଧ୍ୟାୟରେ ଶ୍ଳୋକଟି କହିଲେ, 8ରୁ 12 ଏ 5ଟି ଶ୍ଳୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ। ଏ 7ରୁ 8 ମଧ୍ୟ ରହିଛି, ଗୋଟିଏ ଶ୍ଳୋକ ପ୍ରଥମ ଶ୍ଳୋକଟି ନାହିଁ। ତେଣୁ ଏମିତି 8ରୁ 12 ଏଇ 5ଟି ଶ୍ଳୋକରେ ଭଗବାନ ସବୁ କହିଦେଲେ, ମୁଁ ଏସବୁ ଜ୍ଞାନ ଆଉ ଯାହା ବାକି ରହିଲା ସବୁ ଅଜ୍ଞାନ, ଆଉ କିଛି ଜ୍ଞାନ ନାହିଁ ବାକି, ସବୁ ଜ୍ଞାନ ଦେଇଦେଲି ତୁମେ ଅର୍ଜୁନ। ତେଣୁ ଭଗବାନ ପାଖରେ ପୂର୍ଣ୍ଣ ଜ୍ଞାନ ରହିଛି, ସେ ହେଉଛନ୍ତି ପୂର୍ଣ୍ଣ, ସବୁଥିରେ ସେ ହେଉଛନ୍ତି ପୂର୍ଣ୍ଣ। ତେଣୁ ତାଙ୍କର ଜ୍ଞାନ ମଧ୍ୟ ପୂର୍ଣ୍ଣ, କୋଟି କୋଟି ବର୍ଷ ପୂର୍ବେ ମଧ୍ୟ ତାଙ୍କର ପୂର୍ଣ୍ଣ ଜ୍ଞାନ ଥିଲା। ଯେମିତି ଆମେ କହିବା ଆମର ଭାରତବର୍ଷର ଯେଉଁ ରହିଛି ସମ୍ବିଧାନ ରହିଛି, 1947 ଯେତେବେଳେ ଆମର ଦେଶ 47 ଦେଶ ସ୍ୱାଧୀନ ହେଲା, ସେତେବେଳେ ମଧ୍ୟ ଆମର ସମ୍ବିଧାନ କମ୍ପ୍ଲିଟ୍ ହୋଇନଥିଲା। ତାପରେ 50 ମସିହାରେ ହେଲା ବୋଧେ ନା, 26 ଜାନୁଆରୀରେ ଯାଇକି ସେଇଟା ଆମର କନଷ୍ଟିଟ୍ୟୁସନ୍ ଲାଗୁ ହେଲା। ତେଣୁ ଏ ଯେଉଁ ସମ୍ବିଧାନ ହୋଇଥିଲା ସେତେବେଳେ ଯାହା ସବୁ ରହିଥିଲା, ଆ ଭିତରେ କେତେ ତା ଭିତରେ ସଂଶୋଧନ ହୋଇସାରିଲାଣି, ଆମେଣ୍ଡମେଣ୍ଟ ଯାକ କରାଯାଉଛି, ଅନେକ ପରିବର୍ତ୍ତନ ଦେଖାଯାଉଛି, ଚେଞ୍ଜ କରାଯାଉଛି। ସେଇଥିରେ ଆମେ ଜାଣିବା ଯେଉଁଟା ପରିବର୍ତ୍ତନଶୀଳ ସେଇଟା ହେଉଛି ଭୌତିକ। ଏଠି ଗୋଟେ ଶବ୍ଦ ଆସିବ କୂଟସ୍ଥ, ଜ୍ଞାନ ବିଜ୍ଞାନ କୃତାତ୍ମା କୂଟସ୍ଥ, କୂଟସ୍ଥ ଶବ୍ଦ, କୂଟସ୍ଥରେ କୌଣସି ପରିବର୍ତ୍ତନ ନାହିଁ, ସବୁବେଳ ପାଇଁ ଏକ ସ୍ଥିତିରେ ରହିଛି ସିଏ। ଇଏ ହେଉଛି ପରମାର୍ଥିକ କଥା, ଦିବ୍ୟ, ଏସବୁ ଦିବ୍ୟ, ତାର କୌଣସି ପରିବର୍ତ୍ତନ ନାହିଁ। 3 ଦିନ ତଳେ ହୋଇଥିଲା, ବର୍ତ୍ତମାନ ଟିକେ ଅଲଗା ସମୟ ଆସିଗଲାଣି, ତେଣୁ ଟିକେ ମୁଁ ପରିବର୍ତ୍ତନ କରି କହୁଛି ନା। ଭଗବାନ କହିଲେ ଯେଉଁ ପୁରାତନ ଜ୍ଞାନ ମୁଁ ତୁ ଦେଇଥିଲି ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ, ସେଇ ଜ୍ଞାନ ମୁଁ ବର୍ତ୍ତମାନ ତୁମକୁ ଦେଉଛି। ଏବଂ ବରଂ ଯଦି ଆମେ ଯଦି ପରିବର୍ତ୍ତନ କରିବା ତାହେଲେ ସେ ଜ୍ଞାନଟି ନଷ୍ଟ ହୋଇଯିବ। ସକାଳନ ମହତା ଯୋଗ ନଷ୍ଟ କରନ୍ତ ଭଗବତ ଗୀତାରେ କହିଲେ ଭଗବାନ ଚତୁର୍ଥ ଅଧ୍ୟାୟରେ। ଏଇ ଯେଉଁ ଜ୍ଞାନଟା ଆସୁଛି, ଜ୍ଞାନଟାକୁ ଯଦି ଆମେ ପରିବର୍ତ୍ତନ କରିଦେବା ତାହେଲେ ସେଟା ନଷ୍ଟ ହୋଇଯିବ, ତାର ଯେଉଁ ଶକ୍ତି ରହିଛି ରହିବ ନାହିଁ। ଯେମିତି ଆମର ଚୈତନ୍ୟ ଚରିତ୍ରାମୃତର ପ୍ରଣେତା କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଆମର ଯେଉଁ ସମ୍ପ୍ରଦାୟ ରହିଛି ବ୍ରହ୍ମମାଧବ ଗୌଡ଼ ସମ୍ପ୍ରଦାୟ, ମହାପ୍ରଭୁ ଏଇ ସମ୍ପ୍ରଦାୟରେ ଆସିଲେ, ଏଇ ଯେଉଁ ମହାପ୍ରଭୁ ଯେଉଁ ଜ୍ଞାନ ଦେଲେ,
ଏ ଜ୍ଞାନକୁ ମଧ୍ୟ ତାଙ୍କର ପରମ୍ପରାରେ ଶିଷ୍ୟ ପରମ୍ପରାରେ ଆସି ଲୋକମାନେ ତାକୁ ପରିବର୍ତ୍ତନ କରିଦେଉଛନ୍ତି। ଶହେ ଦେଢ଼ଶହ ବର୍ଷ ପରର ମହାପ୍ରଭୁଙ୍କ ଶହେ ଦେଢ଼ଶହ ବର୍ଷ ପରର ଘଟଣା ଚେତନ ଚେତାଙ୍କରେ ଯେଉଁ ବର୍ଣ୍ଣନା କରାଯାଇଛି, ସେତେବେଳେ ତେରଟି ଏକ ସମ୍ପ୍ରଦାୟ ଥିଲା, ଆହୁରି ଗାଉରୁ କର୍ତ୍ତାରଜା ଗୋରାମ ନାଗରୀ ଇତ୍ୟାଦି ଅତିଗଡ଼ି ତେରଟି ଅପସମ୍ପ୍ରଦାୟ ସେତେବେଳେ ଥିଲା, ବର୍ତ୍ତମାନ ଆହୁରି ଅଧିକ ଅପସମ୍ପ୍ରଦାୟ ସବୁ ହୋଇଗଲାଣି। ତେଣୁ ଏଇ ଜ୍ଞାନଟାକୁ ଆମେ ଯଦି ଠିକ୍ ଭାବରେ ଗ୍ରହଣ କରିବା, ପରିବର୍ତ୍ତନ ନ କରିବା, ତାହେଲେ ସେ ଜ୍ଞାନଟାର ଶକ୍ତି ଆସିବ, ଅର୍ଥ ଆସିବ, ତାର ମୂଲ୍ୟ ତାର ନଷ୍ଟ ହେବ ନାହିଁ, ସେ ଜ୍ଞାନ ତା କାର୍ଯ୍ୟ କରିବ। ଆଜିଟି ଯେଉଁଭଳିଆ ବିଶେଷ ଆମର ପ୍ରଭୁପାଦ ମହାରାଜ ଲେଖିଲେ ଭଗବତ ଗୀତା, ଆଜିଟି ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାକୁ, ସେତେବେଳେ ବହୁତ ଲୋକ ଆସି ପଚାରିଥାନ୍ତି ପ୍ରଭୁପାଦଙ୍କୁ ଯେ ଭଗବତ ଗୀତାର କେଉଁଟା ଠିକ୍, କେଉଁଟା ଭାଷ୍ୟ ଯେଉଁ ରହିଛି କର୍ପୋଟ ରହିଛି, ଇଂରାଜୀରେ ବହୁତ କର୍ପୋଟ ସବୁ ଦିଆହେଇଛି ଭଗବତ ଗୀତାରେ, ବହୁତ ଲୋକ ଲେଖିଛନ୍ତି। ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେତେବେଳେ ସେ ତାଙ୍କର ଏଇ ଭଗବତ ଗୀତାଟି ଆମର ହେଇନଥିଲା, ସେତେବେଳେ ପ୍ରକାଶିତ ହୋଇନଥିଲା, ସେ ଗୋଟେ ଭଗବତ ଗୀତାରେ ଭାଷ ଦେଇଥିଲେ ପ୍ରଭୁପାଦ ମହାରାଜ, କିନ୍ତୁ ସେ ପାଣ୍ଡୁଲିପିଟି ହଜିଯାଇଥିଲା। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ଆମେରିକାକୁ, ସେତେବେଳେ ସେ ଡକ୍ଟର ରାଧାକୃଷ୍ଣଙ୍କର ଯିଏକି ଆମ ରାଷ୍ଟ୍ରପତି ଥିଲେ, ସେ ଜଣେ ବଡ଼ ଫିଲୋସଫର ଦାର୍ଶନିକ ଜଣେ, ତାଙ୍କର ଯେଉଁ ସେ ଲେଖିଛନ୍ତି ଇଂରାଜୀରେ ଭାଷ୍ୟ ଦେଇଛନ୍ତି ଭଗବତ ଗୀତାରେ, ସେଇ ଭାଷ୍ୟ ସେଇ ବହିକୁ ନେଇକି ଯାଇଥିଲେ ପ୍ରଭୁପାଦ ମହାରାଜ ଭାଷ୍ୟ ଜଗତକୁ 1965 ଯାଇଥିଲେ। ତେଣୁ ସେଇଥିରୁ ସେ କ୍ଲାସ୍ ଦେଉଥିଲେ, କିନ୍ତୁ ତା ଦେହରେ ମଧ୍ୟ ଦୁର୍ବଳ ଅଛି। ତେଣୁ ସେ ଏ ରଚନା କଲେ ଭଗବତ ଗୀତା ଆଜିଟି, ଆଜିଟି କହିଲେ ଯେଉଁ ବହି ଭଗବତ ଗୀତା ପଢ଼ିକିରି ଆଜି ସାରା ପୃଥିବୀର ଲୋକମାନେ ଭକ୍ତ ହେଉଛନ୍ତି। ପ୍ରଭୁପାଦ ପୂର୍ବରୁ ବହୁତ ଭଗବତ ଗୀତା ଥିଲା ସାରା ପୃଥିବୀରେ, କିନ୍ତୁ କେତେଜଣ ଲୋକ ଭକ୍ତ ହେଉଥିଲେ। ଏ ଜ୍ଞାନ ବିଜ୍ଞାନ ଯେତେବେଳେ ପରିବର୍ତ୍ତିତ ହେଉଛି, ଜ୍ଞାନଟାକୁ କେମିତି ବିଜ୍ଞାନ ପରିବର୍ତ୍ତିତ କରିବ ସେଇଟା ସେମାନେ ଲେଖିଛନ୍ତି ଆମ ଭଗବତ ଗୀତାରେ, ସେଇଟା ବର୍ଣ୍ଣନା କରାଯାଇଛି। କେମିତି ଆମେ ସେଇଟାକୁ ଆମର କୃଷ୍ଣ ଚେତନା ସଙ୍ଘ ହେଉଛି କ'ଣ ନାହିଁ, ଭଗବତ ଗୀତାଟାକୁ କେମିତି ଆମେ ଜୀବନରେ ଉପଯୋଗ କରିପାରିବା, ଜୀବନରେ କେମିତି ଲଗାଇ ପାରିବା, ଇଏ ହେଉଛି କୃଷ୍ଣ ଚେତନା ସଙ୍ଘ ଆମର ହେଉଛି ଏଇଭଳି ଭାବରେ। କୃଷ୍ଣ ଚେତନାରେ ଯାହା ସବୁ ରହିଛି ଏ ଭଗବତ ଗୀତାରୁ ରହିଛି, ତା'ର ମୂଳ ହେଉଛି ଭଗବତ ଗୀତା। ଭଗବତ ଗୀତାରେ ଭଗବାନ ଯେଉଁଭଳି ଭାବରେ କହିଛନ୍ତି ଜୀବନଯାପନ କରିବା ପାଇଁ, ସେଭଳି ଭାବରେ ଜଣେ ଜୀବନଯାପନ କରୁଛନ୍ତି ଏ କୃଷ୍ଣ ଚେତନା ସଙ୍ଘର ସଦସ୍ୟମାନେ। ସେଇଟା ହେଉଛି ବିଜ୍ଞାନ, ଜ୍ଞାନଟା ଯେଉଁ ଭଗବାନ ଦେଲେ ତାକୁ ଆମେ ବିଜ୍ଞାନରେ ପରିବର୍ତ୍ତିତ କରୁଛୁ, ଆମେ ନିଜ ଜୀବନରେ ଲଗେଇକି ସେଇଟା ବିଜ୍ଞାନରେ ପରିବର୍ତ୍ତିତ କରୁଛୁ, ଅନୁଭୂତ ଜ୍ଞାନ ସେଇଟା ହେଉଛି, ଅନୁଭୂତି ଆସୁଛି ସେଇଟା। ଖାଲି ଜ୍ଞାନ ଜ୍ଞାନ ଯେମିତି ରହିଛି ଦ୍ୱିତୀୟ ପାନ ସ୍ଥିରଂ ସୁନା, ଚିତ୍ର ଆମର ଥରେ ଆମର ସେ ଜିବିସିରେ ଥିଲାବେଳେ ସେମାନେ ସେଠିକାର ଆମର ଜଣେ ଇଏ କଲିଗ ଜଣେ ସିଏ ଭଗବତ ଗୀତା ପାଠ କରୁଥିଲେ, ତା ଦେହରେ ଲେଖା ହେଇଛି ଯେ ଯେଉଁ ମାଛ ମାଂସ ସବୁ ରହିଛି, ମାଛ ମାଂସଟା ପ୍ରକୃତରେ କେଉଁ ଟାଇପ୍ର ଖାଦ୍ୟ, ଏଇଟା ହେଉଛି ତମମୂଳର ଖାଦ୍ୟ। ଭଗବତ ଗୀତା 17 ଅଧ୍ୟାୟରେ ଭଗବାନ ଆହାର ବିଷୟରେ ଯେତେବେଳେ କହୁଛନ୍ତି, ତମମୂଳର ଆହାର କହିଛନ୍ତି ଏଇଟା ହେଉଛି କ'ଣ, ଜାତ ଜାମ ଗତରସ ପୃତି ପର୍ଯ୍ୟୁ ସିଦ୍ଧ ଉଚ୍ଚିଷ୍ଟମ ଚା ମେଧ୍ୟ। ମେଧ୍ୟକୁ ଆମର ଯଦିଓ ପ୍ରଭୁପାଦ ମହାରାଜ ସିଧାସଳଖ ଲେଖିଲେ, ଆମେ ଭକ୍ତିଜନ ଠାକୁର ସିଧାସଳଖ ଭାବରେ ଲେଖିଛନ୍ତି, ଏଇଟା ହେଉଛି ଅମେଧ୍ୟ। ଅମେଧ୍ୟ କହିଲେ ମାଛ ମାଂସ, ମାଛ ମାଂସ ଯେଉଁମାନେ ଖାଉଛନ୍ତି ଏଇଟା ହେଉଛି ଅମେଧ୍ୟ। ତେଣୁ ଇଏ ହେଉଛି ତମ ଗୁଣର ଖାଦ୍ୟ। ତାଙ୍କୁ ଜଣେ ପଚାରିଲେ ତାହେଲେ ଆମେ ଖାଇବା ନା ନାହିଁ, ନା ହଁ ଆମେ ଖାଇବା ନାହିଁ, ଆଉ ଭଗବତ ଗୀତା ପଢ଼ି ଆମର କ'ଣ ଆଉ ପରିବର୍ତ୍ତନ କ'ଣ ହେଲା। ଅବଶ୍ୟ ଭଗବତ ଗୀତା କେବଳ ଜଣେ ପଢ଼ିଦେଲା ମାନେ ମଧ୍ୟ ତାର ଜୀବନରେ ବହୁତ ତାର ଉନ୍ନତି ପ୍ରାପ୍ତ ହେବେ ସେମାନେ, ଯେଉଁ ଭଗବାନ କହିଲେ ଅଧ୍ୟକ୍ଷ ମହାବୟ ଜ୍ଞାନ ଯଜ୍ଞାନ ତେନହାମ ଇଷ୍ଟସା ନିତିମେ ମତି। ଯେଉଁମାନେ କେବଳ ଭଗବତ ଗୀତାକୁ ଅଧ୍ୟୟନ କରୁଛନ୍ତି ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରୁଛନ୍ତି। ଯେଉଁମାନେ ଏଇଟାକୁ ଅନିହେତି ଏବଂ ଅଜାନ୍ତ ସୂଚ ଅନି ଉପାସରେ ତେ ବି ଚାହାନ୍ତି କାରଣ ମୃତ୍ୟୁ ସୂଚୀ ପରାୟଣ, ଏଇ ଭଗବତ ଗୀତା 13 ଅଧ୍ୟାୟରେ ଏଇଟା କହିଛନ୍ତି, ଭଗବାନ କହିଛନ୍ତି ଯେ କିଛି ଜାଣିନାହିଁ ତାହା କିଛି ଜାଣୁ ନାହିଁ କିଛି ନାହିଁ ଯେହେତୁ ଏବଂ ଅଜାଣ କିଛି ଜାଣିନାହିଁ ଭଗବାନ ବିଷୟରେ ଶ୍ରୁତ୍ୱା ଅନ୍ୟ ଉପାସତେ ଜ୍ଞାନ ପ୍ରାପ୍ତ ହେଲେ ଶ୍ରୁତ୍ୱା ଶୁଣିଲେ ଜ୍ଞାନ ବିଷୟ ଶୁଣିଲେ ଭଗବତ ଗୀତାର କଥା ଏ ବୁଝିବାକୁ ପାଇଛି ଏବଂ ସେହିଭଳି ଭାବରେ ସେମାନେ ଉପାସନା କଲେ ସେ ଜ୍ଞାନକୁ ବିନିଯୋଗ କଲେ ଜୀବନରେ ବ୍ୟବହାର କଲେ ଭଗବତ ଗୀତାରେ ଭଗବାନ କହୁଛନ୍ତି ଅନ୍ୟ ଏବଂ ଅଧାନତ ଶ୍ରୁତ୍ୱା ଅନ୍ୟ ଉପାସତେ ଅନ୍ୟଠାରୁ ଶୁଣିକିରି ସେମାନେ ଉପାସନା କଲେ ବା ସେହି ଅନୁସାରେ ଜୀବନଯାପନ କଲେ ତେ ବି ଚାହାନ୍ତି ଚାହାନ୍ତି ଏବଂ ମୃତ୍ୟୁ ଶ୍ରୁତି ପରାୟଣ ସେମାନେ ମଧ୍ୟ ମୃତ୍ୟୁକୁ ପାର ହୋଇଯିବେ ଶ୍ରୁତି ପରାୟଣ ଠିକ୍ ଭାବରେ ଶୁଣିକିରି ପାଳନ କଲେ ସେଟାକୁ ବିଜ୍ଞାନରେ ପରିଣତ ଜ୍ଞାନକୁ ବିଜ୍ଞାନରେ ପରିଣତ କରିଦେଉଛନ୍ତି ସେମାନେ ତେଣୁ ସେମାନେ ମୃତ୍ୟୁକୁ ପାର ହୋଇଯାଉଛନ୍ତି ମୃତ୍ୟୁକୁ ପାର ହେବାଟା ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଗବେଷଣା କରି ପାଇନାହାନ୍ତି ତା'ର ଉପାୟ ପାଇନାହାନ୍ତି ପାଇପାରିବେ ନାହିଁ କୋଟି କୋଟି ବର୍ଷ ଗବେଷଣା କଲେ ମଧ୍ୟ ପାଇପାରିବେ ନାହିଁ କିଛି ବର୍ଷ ତଳେ ଆମର ଯେଉଁ ଉତ୍ତରାଞ୍ଚଳ ସରକାର ସେ ସବୁ କରୁଥିଲେ ଯେମିତି ଭଗବାନ ରାମଚନ୍ଦ୍ରଙ୍କର ଲୀଳାରେ ହନୁମାନ ଯେତେବେଳେ ଚେତନଶୂନ୍ୟ ହୋଇଗଲେ ଯେତେବେଳେ ଲକ୍ଷ୍ମଣ ଯେତେବେଳେ ଇନ୍ଦ୍ରଜିତ୍ର ସ୍ୱରରେ ଚେତନାଶୂନ୍ୟ ହୋଇଯାଇଥିଲେ ସେତେବେଳେ ହିମାଳୟରୁ ଯାଇକରି ଗନ୍ଧମାର୍ଦ୍ଧନ ଯାଇକରି ବିଶ୍ୱଲକରଣୀ ଆଣିଥିଲେ ହନୁମାନ ଏଇ କଥାକୁ ନେଇକରି ସେମାନେ ଗବେଷଣା କରୁଛନ୍ତି ବିଶ୍ୱଲକରଣୀ ଯଦି ଆମେ ପାଇଯିବା ତାହେଲେ ଆମେ ଜଣେ ମୃତ୍ୟୁକୁ ପାର ହୋଇଯିବା ଏଭଳି ଭାବରେ କିଛି ବର୍ଷ ତଳେ ବାହାରିଥିଲା ଏବେ ଆଉ କାହିଁକି କିଛି ନୂଆ ଶୁଣିପାରୁ ନ୍ୟୁଜ୍ କ'ଣ ହୋଇଛି ସେମାନେ ଯେତେ ଗବେଷଣା କଲେ ମଧ୍ୟ ଏ ମୃତ୍ୟୁକୁ ପାର ହୋଇପାରିବେ ନାହିଁ ଅନ୍ୟ କୌଣସି ଉପରେ ମୃତ୍ୟୁକୁ ପାର ହୋଇପାରିବ ନାହିଁ ଭଗବତ ଗୀତାରେ ଭଗବାନ କହିଲେ ନା ମାଁ ଏଇଭଳି ପ୍ରପଦ୍ୟନ୍ତେ ମାୟା ମେତାନ୍ କରନ୍ତି ଯେ କେବଳ ଯେ ଭଗବାନଙ୍କ ଶରଣରେ ଯିବେ ସେ ହିଁ ମୃତ୍ୟୁକୁ ପାର ହୋଇପାରିବେ ନହେଲେ ଅନ୍ୟ ପାର ହୋଇପାରିବେ ନାହିଁ ବନ୍ଦୀ ହୋଇକି ରହିବେ ଭୌତିକ ଜଗତରେ ତ୍ରିଗୁଣ ଭିତରେ ବନ୍ଦୀ ହୋଇକି ରହିବେ ସେମାନେ ତେଣୁ ଯେଉଁମାନେ ଆମର ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ କେତେ ପରିବର୍ତ୍ତନ ସବୁ ଘିନି ଆସିଲେ ଗୋଟେ ରିଭଲ୍ୟୁସନ୍ ସୃଷ୍ଟି ହୋଇଗଲା କୃଷ୍ଣ ଚେତନା ଗୋଟେ ଆନ୍ଦୋଳନ ରିଭଲ୍ୟୁସନ୍ ହୋଇଗଲା ରିଭଲ୍ୟୁସନ୍ ଆସିଗଲା ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆସିଗଲା ପାଶ୍ଚାତ୍ୟ ଜଗତର ଲୋକମାନଙ୍କର ଯେଉଁମାନେ ସୁଇସାଇଡ଼ କରୁଥିଲେ ମୃତ୍ୟୁବରଣ କରୁଥିଲେ ତାଙ୍କ ଜୀବନରେ ଗୋଟେ ବିପ୍ଳବ ଆସିଗଲା ପ୍ରଭୁପାଦଙ୍କ ସଂସ୍ଥାରେ ଯେଉଁମାନେ ଯୋଗ ଦେଲେ ସେମାନଙ୍କ ଜୀବନରେ ବିପ୍ଳବ ଆସିଗଲା ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ନାରଦ ମୁନି ମଧ୍ୟ ସେ କଥା କହୁଛନ୍ତି ତଦ ବାର ବିସର୍ଗ ଜନତାର ବିପ୍ଳବ ଯସ୍ମିନ୍ ପ୍ରତିଶ୍ଳୋକ ଅବଧବତ୍ତ ବି ନାମାନେ ଆନନ୍ଦସ୍ୟ ଦୁଶନ୍ତି ଗାନି ଯଦି ଶୁଣନ୍ତି ଗାୟନ୍ତି ଶୁଣନ୍ତି ସାଧବ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ଯେତେବେଳେ ବ୍ୟାସଦେବ ପାଖରେ ଆସି ପହଞ୍ଚିଛନ୍ତି ଚତୁର୍ଥ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିକି ମଧ୍ୟ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନାହାନ୍ତି ତେଣୁ ସେ ଚିନ୍ତା କରୁଛନ୍ତି କାହିଁକି ସେ ଅସନ୍ତୋଷ ରହିଛନ୍ତି ତେଣୁ ଏହି ସମୟରେ ବଦ୍ରିକା ଆଶ୍ରମରେ ତାଙ୍କର ଯେଉଁ ରହିଛି ଆଶ୍ରମ ସେଠି ସରସ୍ୱତୀ ନଦୀରେ ସ୍ନାନ କରି ଗୋଟେ ବୃକ୍ଷ ମୂଳରେ ବସି ସେ ଧ୍ୟାନ କରୁଛନ୍ତି କ'ଣ ତାଙ୍କର ଅସନ୍ତୋଷର କାରଣ କ'ଣ କ'ଣ କିଛି ଅସୁବିଧା ରହିଗଲା କିଛି ଅପୂର୍ଣ୍ଣତା ରହିଗଲା ଏଇଭଳି ଭାବରେ ଚିନ୍ତା କରୁଥିବା ସମୟରେ ତାଙ୍କର ଗୁରୁଦେବ ଆସି ପହଞ୍ଚିଗଲେ ନାରଦ ମୁନି ଆସି ପହଞ୍ଚିଗଲେ ନାରଦ ମୁନି କହିଲେ ଦୁଇଟି ଶୋକ ଅଛନ୍ତି ଦୁଇଟି ଶୋକ ଏତେ ଗୁରୁତ୍ୱପୂର୍ଣ୍ଣ ସୁତ ଗୋସ୍ୱାମୀ ପୁଣି ଦ୍ୱାଦଶ ସ୍କନ୍ଦ ତେର ଅଧ୍ୟାୟରେ ଆଉ ଥରେ ବର୍ଣ୍ଣନା କରିବେ ଦ୍ୱାଦଶ ସ୍କନ୍ଦ ତେର ନା ବାର ଅଧ୍ୟାୟରେ ଆଉ ଥରେ ବର୍ଣ୍ଣନା କରିବେ ସେ ଏଇ ଦୁଇଟି ଶ୍ଳୋକ ଆଉ କେତୋଟି ଶ୍ଳୋକ ରହିଛି ଏ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ କେତୋଟି ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ତେଣୁ ସୁତ ଗୋସ୍ୱାମୀ ଆଉ ଥରେ ସେଟାକୁ କହିବେ ଏତେ ତାଙ୍କୁ ଆନନ୍ଦ ଲାଗିଛି ସେ ଶ୍ଳୋକ ତାଦେହରେ ଏଇ ଦୁଇଟି ଶ୍ଳୋକ ରହିଛି ସେ ଦୁଇଟି କ'ଣ ଗୋଟେ ହେଲା ଯେ ସେ କହୁଛନ୍ତି କାହିଁକି ତୁମେ ଶାନ୍ତି ପାଇପାରୁନ କାହିଁକି ନା ନା ତ ପଚଶ୍ଚିତ୍ର ବଦନ ହରେ ଦୋଷୀ ଜଗତ ପ୍ରଭୁତ୍ୱ ପ୍ରଭୁଣିତ କରିଛି ତଦ ବାୟସମ ତୀର୍ଥମ ଉଷନ୍ତି ମାନସା ନରତ୍ର ହଂସା ନିରମିତି ଉଶିକ୍ଷା ଯେଉଁ ଶାସ୍ତ୍ରରେ ବେଦ ଇତ୍ୟାଦିକୁ ନାରଦମୁନି କହିଲେ ଏଇଟା ସବୁ ନିନ୍ଦନୀୟ ଶାସ୍ତ୍ର ତୁମେ ରଚନା କଲ ବେଦକୁ ନିନ୍ଦନୀୟ ଶାସ୍ତ୍ର ବୋଲି କହିଲେ ସେ ବେଦ ତୁମେ ଯାହା ସବୁ ରଚନା କଲ ଯୁଗୁପ୍ସିତମ ଧର୍ମ ପ୍ରତି ଅନୁଶାସିତ ଯୁଗୁପ୍ସିତ ବା ନିନ୍ଦନୀୟ ନିନ୍ଦନ ଶାସ୍ତ୍ର ସବୁ ରଚନା କରୁ, ସେଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନା। ବେଦକୁ ସେ ନିନ୍ଦା କରି ନିନ୍ଦନୀୟ ଶାସ୍ତ୍ର ବୋଲି କହିଦେବେ ନାରଦ ମୁନି। ତେଣୁ ସେ କହିଲେ ନତଶ୍ଚିତ୍ରପଦ ହରିଦଶୁ, ଯେଉଁ ଶାସ୍ତ୍ରରେ ହରିଙ୍କର ଦୋଷ ବାହନ କରାଯାଇ ନାହିଁ, କିନ୍ତୁ ବହୁତ ସୁନ୍ଦର ଆଳଙ୍କାରିକ କଥା ସବୁ ରହିଛି, ଅଳଙ୍କାର ବହୁତ କଥା ଲେଖା ହେଇଛି, ଅଳଙ୍କାରିକ ଆଳଙ୍କାରିକ ଶାସ୍ତ୍ର ହିସାବରେ ବହୁତ ଅଳଙ୍କାର ସବୁ ରହିଛି, ବହୁତ ସୁନ୍ଦର ସାହିତ୍ୟ ରଚନା କରାଯାଇଛି ପଚାଶଚିତ୍ର ପ୍ରଧାନ, କିନ୍ତୁ ହରିଙ୍କର ଦୋଷ ନାହିଁ। ଯେଉଁ ହରିଙ୍କର ଦୋଷ ସମସ୍ତ ଜଗତକୁ ପବିତ୍ର କରିଦେଇପାରିବ, ସେ ହରିଙ୍କର ଦୋଷ ସେଥିରେ ବର୍ଣ୍ଣନା କରାଯାଇ ନାହିଁ। ତେଣୁ ତତ୍ ବାୟସମ ତୀର୍ଥମ ପୋଷନ୍ତି ମାନତା, ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ବା ମୁନିମାନେ ସେମାନେ ଏଇଟାକୁ କାକର ତୀର୍ଥ ବୋଲି କହନ୍ତି। କାଉ କାଉ କେଉଁଠି ବସେ? ଯେଉଁଠି ଅପବିତ୍ର ସ୍ଥାନ ରହିଥାଏ ସେଠି ସେ କାଉ ବସେ, କାକର ତୀର୍ଥ ବୋଲି କହିଛନ୍ତି। ହଂସମାନେ ହଂସ ସ୍ୱଭାବ ବ୍ୟକ୍ତିମାନେ ସେଥିରେ ଆନନ୍ଦିତ ହେଉଛନ୍ତି ନାହିଁ। ସେହିଭଳି ଭାବରେ ଅନ୍ୟ ପକ୍ଷରେ ତତ୍ ବାଗ ବିସର୍ଗ ଜନତା ବିପ୍ଳବ ଯସ୍ମିନ୍ ପ୍ରତି ଶ୍ଲୋକମ ଅବଧବତ୍ୟପି ନାମାନି ଅନନ୍ତସ୍ୟ ଦଶୋଙ୍କିତାନି ଯତ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। କିନ୍ତୁ ସେଇ ଯେଉଁ କଥା ସେଇ ବାଗ ସେଇ ଯେଉଁ କଥା ଯେଉଁଟାକ ଜନତା ଅଭ ବିପ୍ଳବ ଜନତାମାନଙ୍କ ମଧ୍ୟରେ ମନୁଷ୍ୟମାନଙ୍କ ଭିତରେ ତାଙ୍କର ପାପକୁ ନଷ୍ଟ କରିଦେବ, ବିପ୍ଳବ ବୈପ୍ଳବିକ ପରିବର୍ତ୍ତନ ଆଣିବ ଅଭ ବିପ୍ଳବ। ଯସ୍ମିନ୍ ପ୍ରତି ଶ୍ଲୋକ ମହଦେବ ତୁମେ, ଯଦିଓ ସେଥିରେ କିଛି ଭୁଲ ଭାଲ ରହିଛି, କିଛି ଏଥିରେ ଅଳଙ୍କାର ଭୁଲ ହେଇଛି ବା ଗ୍ରାମର ବ୍ୟାକରଣ ବ୍ୟାକରଣଗତ ତ୍ରୁଟି ରହିଛି, ଏଭଳି ଭାବରେ ଅବଧବତ୍ୟପି ଶବ୍ଦ ବ୍ୟବହାର କରାଯାଇଛି ଅବଧବତ୍ୟପି, କିନ୍ତୁ ସେଠି ଭଗବାନଙ୍କ ନାମ ରୂପ ଗୁଣ ଲୀଳା ସବୁ ରହିଛି। ନାମାନି ଅନନ୍ତସ୍ୟ ଦଶୋଙ୍କିତାନି, ଅନନ୍ତଙ୍କର ନାମ ଯଶ ଇତ୍ୟାଦି ଅଙ୍କିତ ହେଇଛି ବା ଗାନ କରାଯାଇଛି। ତତ୍ ଗାୟନ୍ତି ଗୁଣନ୍ତି ତତ୍ ଏଇଟାକୁ ଯେଉଁମାନେ ସାଧୁ ପ୍ରକୃତ ବ୍ୟକ୍ତିମାନେ ସେମାନେ ଦେଖନ୍ତିନି ଏଥିରେ ଭୁଲ ହେଇଗଲା, ଭଗବାନ କଥା ରହିଛି ମାନେ ସେମାନେ ଗାନ କରିବେ। ଯଦି କିଏ ଉନ୍ନତ ଭକ୍ତ ରହିଛନ୍ତି ତାଙ୍କଠୁ ଶ୍ରବଣ କରିବେ, ଯଦି କିଏ ଉନ୍ନତ ଭକ୍ତ ନାହାନ୍ତି ନିଜେ ଗାନ କରିବେ, ଯଦି କେହି ଶ୍ରବଣ କରି ନାହାନ୍ତି ତାହେଲେ ଗୁଣଗୁଣ ହେଇକି ଗାନ କରିବେ, ସେଟା ହେଉଛି ମନ ମନେ ଗାୟନ୍ତି ଗୁଣନ୍ତି ତଦବାଗ ବିଶ୍ୱକୁ ଜନତା ବିପ୍ଳବ ଯଶ୍ମିନ୍ ପ୍ରତି ଶ୍ଲୋକ ଅବଧବତ୍ୟପି ନାମାନି ଅନନ୍ତ ଯଶ୍ମିନ୍ ଶୁଣନ୍ତି ଗାୟନ୍ତି ଗୁଣନ୍ତି ସାଧବ। ଯଦି ଜଣେ ଉନ୍ନତ ଭକ୍ତ ଅଛନ୍ତି ତାଙ୍କଠୁ ଶ୍ରବଣ କରିବେ ଶୁଣନ୍ତି, ଯଦି କେହି ଉନ୍ନତ ଭକ୍ତ ନାହାନ୍ତି ତାହେଲେ ସେମାନେ ନିଜେ ଗାନ କରିବେ, ଅନ୍ୟମାନେ ସ୍ୱତାଙ୍କୁ କହିବେ ଶୁଣେଇବେ ସେ ଗାନ କରିକିରି, କିନ୍ତୁ ଯେଉଁଠି ଶ୍ରୋତା ନାହାନ୍ତି କି ବକ୍ତା ନାହାନ୍ତି ସେଠି ସେ ନିଜେ ଗୁଣଗୁଣ ହେଇକି କହିବେ ଗୁଣନ୍ତି ସାଧବ। ଏ ସାଧୁ ପ୍ରକୃତ ବ୍ୟକ୍ତିମାନେ ଏଭଳି ଭାବରେ ଏଇଟାକୁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେଇ ଶାସ୍ତ୍ରରେ, ଯଦିଓ ଭୁଲ ଭାବ ରହିଛି ତ୍ରୁଟି ରହିଛି କିଛି ଅସୁବିଧା ନାହିଁ, ଭଗବାନଙ୍କ ନାମ ଗୁଣ ଏଇଟା ସବୁ ରହିଛି ସେଥିରେ। ଏଠି ନାରଦମୁନି କହୁଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ, ଛୋଟ ଗୋସ୍ୱାମୀ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ପୁଣି ଆଉ ଥରେ ସେଇଟାକୁ କହିବେ। ଏସବୁ ଯାହା ଭାଗବତ ସବୁ କଥା କୁହାଯାଇଛି ସେସବୁ ଅନ୍ତରେ ଯେମିତି ଆମର ନ୍ୟୁଜ୍ ଯେମିତି ସମ୍ବାଦ ଦିଆଯାଏ, ସମ୍ବାଦ ଦିଆଯାଏ ପ୍ରଥମେ ହେଡ଼ଲାଇନ୍ ଦିଆଯାଏ, ତାପରେ ଡିଟେଲ୍ସ ଦିଆଯାଏ, ତାପରେ ପୁଣି ହେଡ଼ଲାଇନ୍ ଦିଆଯାଏ। ସେଭଳି ଭାବରେ ଭାଗବତଙ୍କର ଆରମ୍ଭରେ ମଙ୍ଗଳାଚରଣରେ ତିନୋଟି ଶ୍ଳୋକ କହିଲେ ଏବଂ ଯାହା ସବୁ କହିଲା ପରେ ଅନ୍ତିମରେ ତାକୁ ସଂକ୍ଷେପରେ ବର୍ଣ୍ଣନା କରିଛନ୍ତି, ଭାଗବତ କ୍ରମ ବୋଲି କୁହାଯାଉଛି। ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟକୁ ଭାଗବତ କ୍ରମ ବୋଲି କୁହାଯାଉଛି, କେଉଁଠି କ'ଣ ସବୁ କୁହାଯାଇଥିଲା ସେଇଟାକୁ ଆଉ ଥରେ ସୁତ ଗୋସ୍ୱାମୀ କହୁଛନ୍ତି। ତେଣୁ ଏହି ପ୍ରସଙ୍ଗରେ ସେ ଲାଷ୍ଟକୁ ଏହି ଶ୍ଳୋକ ସବୁ ଆଉ ଥରେ ରିପିଟ୍ କରିଛନ୍ତି। ନାରଦମୁନିଙ୍କର ଶ୍ଳୋକ ରହିଛି ଏତେ ତାଙ୍କୁ ଆନନ୍ଦ ଦେଇଛି, ସେ ଶ୍ଳୋକକୁ ସେ ଆଉ ଥରେ ନ କହିକି ରହିପାରି ନାହାନ୍ତି। ଏଇ ଦୁଇଟି ଶ୍ଳୋକ ତା ଦେହରେ ଅଛନ୍ତି, ଆଉ ଅନ୍ୟ ଆଉ କେତେଟି ଶ୍ଳୋକ ମଧ୍ୟ ରହିଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ଏଇଟାକୁ ଯଦି ଆମେ ନିଜ ଜୀବନରେ ଲଗେଇବା, କେମିତି ଲଗେଇବା ସେମାନେ ଜାଣିପାରନ୍ତି ନାହିଁ, ଜାଣିପାରନ୍ତି ନାହିଁ। କିନ୍ତୁ ଯେ ଜ୍ଞାନୀନ ତତ୍ତ୍ୱଦର୍ଶୀନ, ଯେ ଗୁରୁ ସେ କେବଳ ଜ୍ଞାନୀ ନୁହନ୍ତି, ସେ ତତ୍ତ୍ୱଦର୍ଶୀ, ବିଜ୍ଞାନ ପ୍ରାପ୍ତ ହୋଇଛନ୍ତି, ନିଜ ଜୀବନରେ ଆଚରଣ କରିଛନ୍ତି,
କେମିତି ଆମେ ଜୀବନରେ ଆଚରଣ କରିପାରିବା ସେଇଟାକୁ ସେ ଦେଖିଦେବେ। ତେଣୁ ତାଙ୍କର ଯିଏ ଅନୁଭୂତି ହେବେ, ତାଙ୍କୁ ଯିଏ ତାଙ୍କର ଅନୁସରଣ କରିବେ, ତାହେଲେ ସେମାନେ ଏଇ ବିଜ୍ଞାନ ପ୍ରାପ୍ତ ହେବେ। ନହେଲେ ଯେତେ ବଡ଼ ଜ୍ଞାନୀ ହୁଅନ୍ତୁ, ଯେତେ ଶାସ୍ତ୍ର ଅଧ୍ୟୟନ କରନ୍ତୁ, ଯେତେ ଯାହା କରନ୍ତୁ, ମହାପ୍ରଭୁ ଯେତେବେଳେ ଯାଇଥିଲେ ବାଂଲାଦେଶ ଯାଇଥିଲେ, ବଙ୍ଗଳା ଦେଶକୁ ଯାଇଥିଲେ ପଢ଼ିବା ପାଇଁ ପିଲାମାନଙ୍କୁ, ସେ ସମୟରେ ଜଣେ ବ୍ରାହ୍ମଣ ଥିଲେ ସେଠିକାର ତପନ ମିଶ୍ର ବୋଲି ତାଙ୍କ ନାଁ, ସବୁ ଶାସ୍ତ୍ର ଅଧ୍ୟୟନ କରିଛନ୍ତି କିନ୍ତୁ ଜାଣିପାରୁନାହାନ୍ତି କ'ଣ ସାଧ୍ୟ କ'ଣ ସାଧନ କ'ଣ ଆମର ଲକ୍ଷ୍ୟ ଏବଂ ସେଇ ଲକ୍ଷ୍ୟଟାକୁ କେମିତି ପ୍ରାପ୍ତ ହେବା। ଶାସ୍ତ୍ରରେ ବହୁତ କଥା ରହିଛି, ଏଠି ପ୍ରଭୁପାଦ ମହାରାଜ ମଧ୍ୟ ତାଙ୍କ ଭାବରେ କହୁଛନ୍ତି ବହୁତ କ'ଣ ସବୁ ଅପୋଜିଟ୍ କଥା ମଧ୍ୟ ରହିଛି। ଜଣେ ଗୋଳମାଳ ହୋଇଯିବ, ତାର ମୁଣ୍ଡ ଖରାପ ହୋଇଯିବ, ଜାଣିପାରିବ ନାହିଁ। ଗୋଟେ କହିଛନ୍ତି, ଏଠି ଗୋଟେ ରହିଛି କଥାରେ ସେ କହୁଛି ଯେ ଭୌତିକ ଜ୍ଞାନ ଲାଭ କରି ସେ ଏ ପ୍ରକାର ସ୍ଥିରତା ଲାଭ କରିପାରିବ ନାହିଁ। ଭୌତିକ ଜ୍ଞାନ ପ୍ରତ୍ୟକ୍ଷ ଭାବେ ପରସ୍ପର ବିରୁଦ୍ଧ ସିଦ୍ଧାନ୍ତରେ ପରିପୂର୍ଣ୍ଣ, ବହୁତ ବିରୁଦ୍ଧ କଥା ରହିଛି, ବିରୁଦ୍ଧ କଥା। ଏଠି ଗୋଟେ କଥା କୁହାଯାଉଛି, ତାପରେ ଆଉ ଗୋଟେ ସେଇ କଥାକୁ ପୁଣି ବିରୋଧ କରାଯାଉଛି। ଏମିତି ଭୌତିକ ଶାସ୍ତ୍ର ମଧ୍ୟ ସେମିତି ରହିଛି, ଆମ ବୈଦିକ ଶାସ୍ତ୍ର ମଧ୍ୟ ସେଇଭଳି ଭାବେ ରହିଛି, ବହୁତ କଥା ରହିଛି। ତେଣୁ ଆମେ ଜାଣିପାରିବା ନାହିଁ କେଉଁଟା ଆମେ କରିବା କେଉଁଟା କରିବା ନାହିଁ, କ'ଣ ଆମ ଜୀବନ ଲକ୍ଷ୍ୟ ହେବା କଥା। ତେଣୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ବାଂଲାଦେଶକୁ ସେଠି ପଢ଼ିବା ପାଇଁ ପିଲାମାନଙ୍କୁ, ସେହି ସମୟରେ ସେ ତାଙ୍କ ଦେଖା ସେ ରାତିରେ ସ୍ୱପ୍ନ ଦେଖିଲେ, ତୁମର ଏଠି ଜଣେ ବ୍ରାହ୍ମଣ ଆସୁଛନ୍ତି ନବଦ୍ୱୀପରୁ, ତାଙ୍କୁ ତୁମେ ପଚାର, ସେ ପ୍ରଶ୍ନର ଉତ୍ତର ଦେବେ। ତେଣୁ ମହାପ୍ରଭୁ ଯେତେବେଳେ ପଚାରିଲେ, ସେ କହିଲେ ସାଧ୍ୟ ସାଧନ କହିଲେ, ତୁମେ ଭଗବାନ ନାମ କୀର୍ତ୍ତନ କର, ଏଇଟା ହେଉଛି ତୁମେ ଏଇଟା ହେଉଛି ସାଧନ। ନାମ କୀର୍ତ୍ତନ ମାଧ୍ୟମ ତୁମେ ସାଧଟା ଜାଣିପାରିବ, ତୁମ ଲକ୍ଷ୍ୟଟା କ'ଣ ଜାଣିପାରିବ, ତାଙ୍କୁ କହିକି ବିଦାୟ ଦେଲେ, ପଠେଇଲେ ତାଙ୍କୁ କାଶିକି ପଠେଇଲେ ତପନ ମିଶ୍ର। ଏସବୁ କଥା ରହିଛି। ଯାହା ହଉ, ଏ ପ୍ରଭୁପାଦ ପୂର୍ବରୁ ବହୁତ ତଥାପିତ ଧର୍ମ ନେତାମାନେ ସେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, କିନ୍ତୁ କେତେ ଜଣ ଲୋକ ସେମାନଙ୍କୁ ଭକ୍ତ କରିପାରିଥିଲେ। ତେଣୁ ଇଏ ଜ୍ଞାନକୁ କେମିତି ବିଜ୍ଞାନରେ ପରିବର୍ତ୍ତିତ ହେବ ସେଇଟା ଜାଣିପାରିନଥିଲେ। ବହୁତ ସଂସ୍ଥା ଅଛନ୍ତି, ସେମାନେ ମଧ୍ୟ ଏଇ ଶାସ୍ତ୍ରକୁ କହନ୍ତି, ବେଦରେ ଏଇଟା କୁହାଯାଇଛି, ସେଇଟା କୁହାଯାଇଛି, ସେଇଟା କୁହାଯାଇଛି, କିନ୍ତୁ ତା'ର କେମିତି ଜୀବନରେ ବ୍ୟବହାର କରାଯାଉ ସେଇଟା ସେମାନେ ଜାଣିନାହାନ୍ତି। ଗୋଟେ ରହିଛନ୍ତି, ଗୋଟେ ଅନୁଷ୍ଠାନ ସବୁ ରହିଛନ୍ତି, ସେମାନେ କହନ୍ତି ଆମର ଶାସ୍ତ୍ରରେ ଗୋଟେ କଥା ରହିଛି, ନାୟମାତ୍ମା ବଳହୀନ ଲଭ୍ୟ। ଆମେ ଏ ଯେଉଁ ଆତ୍ମା ସମ୍ବନ୍ଧ ଜ୍ଞାନ, ଯେଉଁମାନଙ୍କୁ ବଳ ନାହିଁ ସେମାନେ ବୁଝିପାରିବେ ନାହିଁ। ତେଣୁ ଏଇଟାକୁ ସେ ଶ୍ଳୋକକୁ ସେମାନେ ଭାଷ୍ୟ ଯେଉଁ ଭାବା ଟୀକା ଦେଇକି କହୁଛନ୍ତି ଯେ ତୁମେ ଫୁଟବଲ୍ ଖେଳ, ଫୁଟବଲ୍ ଖେଳ ତୁମର ବଳ ହେବ, ତାର ଜାଣିପାରିବ ଭଗବାନଙ୍କୁ ଆତ୍ମା ବିଷୟରେ ଜାଣିପାରିବ। ତୁଳସୀ ଗଛର ଆବଶ୍ୟକତା ନାହିଁ, ବାଇଗଣ ଗଛ ଲଗା, ବାଇଗଣ ଖାଅ, ବଳ ହେବ। ଆମ ଶିଶୁ ସେ ମହାରାଜ କଥା ଏ କଥା କହୁଥିଲେ। ଗୋଟେ ଗୋଟେ ସମ୍ପ୍ରଦାୟ ରହିଛି, ସେମାନେ ବୁଝିପାରନ୍ତି ନାହିଁ ପ୍ରକୃତିର ଅର୍ଥ କ'ଣ। ତେଣୁ ଏ ପରମ୍ପରାଟା ଆସିଲେ ଏ ଜ୍ଞାନଟାକୁ ଆମେ ବିଜ୍ଞାନରେ ପରିଣତ କରିପାରିବା। ପରମ୍ପରା ବିହୀନା ଯେ ମନ୍ତ୍ରା ସେ ନିଷ୍ଫଳ ମତା, ପରମ୍ପରାରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉନାହାନ୍ତି ସେଇଟାକୁ ନିଷ୍ଫଳ, ସେଇଟା ବିଜ୍ଞାନ ସେମାନେ କରିପାରିବେ ନାହିଁ, ପାଇପାରିବେ ନାହିଁ, ତାଦେହରୁ ବିଜ୍ଞାନ ପ୍ରାପ୍ତ ହେଇପାରିବେ ନାହିଁ। ତେଣୁ ଏଗୁଡ଼ି ଭାବରେ ଯେଉଁମାନେ ଜ୍ଞାନ ବିଜ୍ଞାନରେ ତୃପ୍ତ ହୋଇ ରହିଛନ୍ତି, ତୃପ୍ତ ଆତ୍ମା ସେମାନେ, ସେମାନେ କୂଟସ୍ଥ। କୂଟସ୍ଥ କହିଲେ ଏଠି କୁହାଯାଉଛି, କୂଟସ୍ଥ କହିଲେ ଏକ ସବୁ ସମୟରେ ଏକ ସ୍ଥିତିରେ ସେମାନେ ଥିବେ। ଚିତ୍ ଜଗତରେ ଯେଉଁମାନେ ରହିଛନ୍ତି ସେମାନେ କୂଟସ୍ଥ ବୋଲି କୁହାଯାଉଛି, ତାହେଲେ ପରିବର୍ତ୍ତନ ନାହିଁ, ଏକା ସ୍ଥିତି ସବୁବେଳେ ରହିଥିବେ ସେମାନେ, କୂଟସ୍ଥିତିରେ କୁହାଯାଉଛି। ଏଠି ଆମର ଓଡ଼ିଆରେ କୁହାଯାଉଛି କୂଟସ୍ଥର ଅର୍ଥ ହେଉଛି କ'ଣ ନା, କୂଟସ୍ଥ କହିଲେ ଦିବ୍ୟ ସ୍ତରରେ ଅବସ୍ଥିତ, ଦିବ୍ୟ ସ୍ତର, ସେଇଟା ଭୌତିକ ସ୍ତର ନୁହଁ, ସେଇଟା ଦିବ୍ୟ ସ୍ତର। ଭୌତିକରେ ଯେଉଁ ଛଟ ପରିବର୍ତ୍ତନ ରହିଛି, ତାଙ୍କର ଦିବ୍ୟ ସ୍ତରରେ ସେ ପରିବର୍ତ୍ତନ ନାହିଁ, ପରିବର୍ତ୍ତନ ପରିବର୍ତ୍ତନ କିଛି ନାହିଁ। ଭୌତିକ ଜଗତରେ ପରିବର୍ତ୍ତନ, ଛଅଟି ପରିବର୍ତ୍ତନ ରହିଛି, ଛଡ଼ ବିକାର ତାକୁ କୁହାଯାଏ, କିନ୍ତୁ ତାଙ୍କର କୌଣସି ବିକାର ନାହିଁ, ବିକାର ଶୂନ୍ୟ, ସେଇଟାକୁ ସ୍ଫୁଟସ୍ଥ। ତେଣୁ ଏହିଭଳି ଭାବରେ ଯେଉଁମାନେ ଜ୍ଞାନ ବିଜ୍ଞାନ ତୃପ୍ତ ହୋଇଯିବେ ସେମାନେ କୂଟସ୍ଥ ସ୍ତର ଲାଭ ଦିବ୍ୟ ସ୍ତର ଲାଭ କରିବେ। ତେଣୁ ବିଜିତ ଇନ୍ଦ୍ରିୟ ଇନ୍ଦ୍ରିୟମାନଙ୍କୁ ସେମାନେ ଜିତିପାରିବେ, ନହେଲେ ଜିତିପାରିବେ ନାହିଁ। ଇନ୍ଦ୍ରିୟମାନଙ୍କୁ ଯେତେ ଜ୍ଞାନ ହେଉ ଯାହା ହେଉ, ଯେମିତି ଆମର ଅଜାମିଳ ପ୍ରସଙ୍ଗ ଆସେ, ବହୁତ ତାଙ୍କର ଜ୍ଞାନ ଥିଲା, କିନ୍ତୁ ଯେତେବେଳେ ବେଶ୍ୟାର ସେ ଦୃଶ୍ୟକୁ ଦେଖିଲେ, ଶୁଦ୍ର ଏବଂ ବେଶ୍ୟା ମିଳନକୁ ଦେଖିଲେ, ସେତେବେଳେ ସେ ସବୁ ଶାସ୍ତ୍ରକୁ ମନେ ପକାଇଲେ, କିନ୍ତୁ ନିଜ ଇନ୍ଦ୍ରିୟକୁ ନିଜ ବଶୀଭୂତ କରିପାରିଲେ ନାହିଁ। ସେଇ ବେଶ୍ୟା ପ୍ରତି ସେ ଆସକ୍ତ ହୋଇଗଲେ। ଏସବୁ ଘଟଣା ବର୍ଣ୍ଣନା କରାଯାଏ, ଶ୍ରେଷ୍ଠ ସୁନ୍ଦର ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଏହି ସ୍ତରକୁ ଗଲେ ଜ୍ଞାନ ବିଜ୍ଞାନ ଯେଉଁ ତୃପ୍ତ ହୋଇଛନ୍ତି ସେମାନେ କୂଟସ୍ଥ ଅବସ୍ଥା ପ୍ରାପ୍ତ ହୋଇଛନ୍ତି। ତେଣୁ ବିଜିତ ଇନ୍ଦ୍ରିୟମାନଙ୍କୁ ସେମାନେ ଜିତିଛନ୍ତି। ତେଣୁ ସେହି ସ୍ତରକୁ ଯେଉଁମାନେ ଯିବେ ସେମାନେ ଯୁକ୍ତ, ତାଙ୍କୁ କୁହାଯିବ ଯୁକ୍ତ। ସେମାନେ ଭଗବାନ ସହିତ ସେମାନେ ଯୁକ୍ତ, ସେମାନେ ସବୁ ଯୋଗୀ, ପ୍ରକୃତ ଯୋଗୀ ହେଉଛନ୍ତି ସେମାନେ ଯୁକ୍ତ, ଯୋଗଯୁକ୍ତ, ଯୋଗ ଯୋଗୀ ଭଗବାନ ସହିତ ଯୁକ୍ତ, ଯୁକ୍ତ ଇତିଚନ୍ଦ ଯୋଗୀ, ଯୁକ୍ତ ଯୋଗୀ ସେମାନେ ଭଗବାନ ସହିତ ଯୁକ୍ତ ସେମାନେ ଯୋଗୀ। ତେଣୁ ସେହି ସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ସମ ଲୋଷ୍ଟ୍ର ଅସ୍ମ କାଞ୍ଚନ, ଟିକାଟେ ହେଉ ବା ପଥରଟେ ହେଉ ବା ସୁନାମୁଣ୍ଡାଟେ ହେଉ, ସେସବୁ ତାଙ୍କ ପାଇଁ ଗୋଟିଏ ସମାନ। କିଛି ଏଇଟା ବହୁତ ହେଲେ ଏଇଟା ଭାଲ୍ୟୁ ହେଉ, ଏଇଟା ଭ୍ୟାଲ୍ୟୁଡ଼େସ୍, ଏସବୁ ଚିନ୍ତା ତାଙ୍କର ନାହିଁ। କୂଟସ୍ଥ ସମାନ ନା, କୂଟସ୍ଥ ସବୁ ସମୟରେ ଏକ ଦିବ୍ୟ ସ୍ଥିତିରେ ସେମାନେ ଅଛନ୍ତି। ତେଣୁ ଇଏ ହେଉଛି ଯେଉଁମାନେ ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱକୁ ଗଲେଣି ସେମାନଙ୍କ ସବୁ ଲକ୍ଷଣ ଏଇଭଳି ଭାବରେ, ଏଥିରେ ଆମେ ଜାଣିବା ତାଙ୍କର ଲକ୍ଷଣ ହେଉଛି ଏଇଭଳି ଭାବରେ। ଆମେ ଯେଉଁମାନେ ତ୍ରିଗୁଣ ଭିତରେ ଅଛେ ଆମେ ସେଇଟା ବୁଝିପାରିବା ନାହିଁ, କିନ୍ତୁ ଶାସ୍ତ୍ରରେ କୁହାଯାଇଛି କହି ଆମେ ଏଇଟାକୁ ବିଶ୍ୱାସ କଲେ ଆସ୍ତେ ଆସ୍ତେ ଆମେ ମଧ୍ୟ ସେହି ସ୍ଥିତି ଜାଣିପାରିବା, ବୁଝିପାରିବା। ଆମର ଯେତେବେଳେ ଜ୍ଞାନଟା ବିଜ୍ଞାନରେ ପରିଣତ ହୋଇଯିବ ସେତେବେଳେ ମଧ୍ୟ ଆମେ କୂଟସ୍ଥ ହୋଇଯିବା, ଆମେ ମଧ୍ୟ ବିଜିତେନ୍ଦ୍ରିୟ ହୋଇଯିବା, ତେଣୁ ଆମେ ମଧ୍ୟ ଯୁକ୍ତ ଯୋଗୀ ହୋଇଯିବା, ଭଗବାନଙ୍କ ସହିତ ଯୁକ୍ତ ହୋଇଯିବା। ତେଣୁ ସେହି ପରିସ୍ଥିତିରେ ଆମେ ସମଲୋଷ୍ଟ୍ରାସନ କାଞ୍ଚନ, ଯିଏ ଯେଉଁ ତାଦ୍ୱାରା ଭେଦ ସମଦର୍ଶନ କରିବେ, ସେମାନେ ଭେଦ ଦର୍ଶନ କରିବେ ନାହିଁ। ତେଣୁ ଏଭଳି ଭାବରେ ଶ୍ଳୋକରେ ଆମେ ଆଲୋଚନା କଲେ ତାକୁ ବିଶ୍ରାମ ଦେବା, ଭଗବାନ ବିଶ୍ରାମ ନେଇଗଲେଣି ଆମେ ବିଶ୍ରାମ ନେବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟ ଗୌରମାନନ୍ଦେ ଜୟ ଶ୍ରୀ ଗୋପାଳ ମହାରାଜ।